ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ବିଣା ପାଣି ମା ସରସ୍ୱତୀଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବ ଦେଶ ଦଶର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦିକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମା ମାନନୀୟ ମାନନୀୟା ସାହିତ୍ୟ କଳାନୁରାଗୀ ଉତ୍କଳୀୟ ବିଦ୍ୱାନ ମଣ୍ଡଳୀ ଆପଣ ମାନଙ୍କ ନିକଟରେ ଭ୍ରମରବର ପାଲାଟିଏ ଆଲୋଚନା କରିବାକୁ ଯାଉଛି। ଆଜ୍ଞା, ମାଣିକ ନାମକ ସହରରେ ସନାତନ ନାମଧାରୀ ଜଣେ ରାଜା ଆଜ୍ଞା ରାଜୁତି କରୁଥିଲା। ଅତୁଳ ସମ୍ପଦର ଅଧିକାରୀ, ହାତୀ ଘୋଡ଼ା ଦାସଦାସୀର ସୀମା ନାହିଁ। ରାଜା ସନାତନର ମନ୍ତ୍ରୀ ନାମ ଥିଲା ଗୁଣାକାର। ଗୁଣାକାର ମନ୍ତ୍ରୀ ଥିଲେ ରାଜାଙ୍କର ଆଜ୍ଞାକାରୀ, ବିଶ୍ୱସ୍ତ ମନ୍ତ୍ରୀ, ରାଜା ଏବଂ ମନ୍ତ୍ରୀ ସତ୍ୟବନ୍ତ, ନ୍ୟାୟବନ୍ତ, ଧର୍ମବନ୍ତ ଗୁଣରେ ଉଭୟ ପରିପୂରକ। ମାଘ ମାସ କୃଷ୍ଣ ପକ୍ଷ ଶପତମି ମାଘ ମାସ कृष्ण पक्ष सप्तमी तिथि राजा सनातन प्रति वर्ष पितृश्राद्ध दिए से ही वर्ष जो दिन पितृश्राद्ध से ही दिन बेल दुई घड़ी करे राजार मन पड़ा समय चली जा राजा मनरे चिंता करुची पितृश्राद्ध तो दे पारिली ना ये लोक मैंने मत ठीक ठाक करे कहे राजा सनातन पितृश्राद्ध दे पारा ना भीक मोर जन्म भीक मोर पुत्र पण बिकले राजन करई रोदन हरे अश्रु जल नवरार लोके जानिले सभी नवरार लोके जानिले सभी पड़ी गलानी चहला देवे राजा अत्यंत विकल हो कांदुची सारा नगर से चहल पड़ा कहीं राजा कांदुंट तार कारण कौन ये मंत्री गुणाकार आसी पहुँचला डाकिला महिमा कहीं आपण कांदुंट मो निकट प्रकाश करतु समाधान पाई चेष्टा करी मो भंडारे जेते धन अच्छे मंत्रीवारा राजा डाकिला मंत्री पितृश्राद्ध तो दे पारिली बरं गोटा काम कर मो भंडार रे जेते धन अच्छी सब दुखी रंकी को दान कर दियो आज्ञा मंत्री गुणाकार जाए भंडारर चाबी खोली देखला बेलू भंडार रे धन ना हिमंत मंडली लक्ष्य देवे हजीर वसई समस्त धन अपहरण कर मंत्री आसी राजा को कहला महिमा भंडार रे आउ मोटे धन ना सब कुआडे उभे जा श्रवणी नृपति क्षणे हेले मूर्छित भाई आसिले नग्रजन भाई आसिले नग्रजन सर्वे हेले एकत्र सर्वे हेले एकत्र सर्वे हेले एकत्र राजा शुणाक पाइला भंडारे धन ना बोली मूर्छित हो ढली पड़ा नगर समस्त लोक आसी राजा को साष्टम कराइले एवं राजा मंत्री कथोप कथन है पंडित धन आसव मंत्री कहला मणिमा मो मतरे माणिक्य सहरे अच्छी धनी सौदागर महाजन हो करूकार राज्य ଜଣେ ଧନୀ ସୌଦାଗର ମହାଜନୀ କରଜ ଦଉଛି, ମୋ ମତରେ ତାରି ଠାରୁ କିଛି କରଜ ଆଣିବା, ଘରେ ସୁଝିଦେବା। ମନ୍ତ୍ରୀର ପ୍ରସ୍ତାବ ଆଜ୍ଞା ରାଜା ମନକୁ ଗଲା। ରାଜା କହିଲା, ମନ୍ତ୍ରୀ ଗୋଟିଏ କାମ କର, ତମେ ସେ ସୌଦାଗର ନିକଟକୁ ଯାଅ ଏବଂ କଣ କରିବ, ତମ ସୁଖ ପତ୍ର କରିଦେଇ ତାରେ 10-10 ଟଙ୍କା ଆଣ। ମାଣିକ ସହର ତାହା ପାଶେ ପୁଣ କରିବା ଆଜୁରାମିନ। ମନ୍ତ୍ରୀ, ଏଇ ମାଣିକ ସହରକୁ ବନ୍ଧକ ସୂତ୍ରେ ତମସୁକ କରିଦେଇ 10,000 ଟଙ୍କା ତା ଠାରୁ ଆଣିବ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ରାଜାଙ୍କ ଠାରୁ ନିର୍ଦ୍ଦେଶ ପାଇ ମନ୍ତ୍ରୀ ସୌଦାଗର ନିକଟକୁ ଗଲା ଏବଂ ସୌଦାଗରକୁ କହିଲା, ଶୁଣ ହେ ସୌଦାଗର, ପେଶିଛି ନରବର, କିଛି ଧନ ନ ଚାହିଁଲା କୃପଣ, ନ କହିଲା ବଚନ, ଦେଖିତ କିତ ମନ୍ତ୍ରୀ ପୁଣ, ସେ ପୁଣି ବୋଲେ ପୁଣି ବୋଲେ ପୁଣି ଭଲେ ଭଲରେ ଜାନିନି ଲେଖିଦେବି ଭଲେ। ହେ ସୌଦାଗର, ରାଜା ସନାତନ ମତେ ପଠାଇଛି 10,000 ଟଙ୍କା ଋଣ ନେବା ପାଇଁ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ସୌଦାଗର ଥିଲା ମହାକୃପଣ। ଯେତେବେଳେ ଏ କଥା ମନ୍ତ୍ରୀ ଠାରୁ ଶୁଣିଲା, କଥା କହିବା ତ ଦୂରର କଥା, ଆଡ଼ ଆଖିରେ ସୁଦ୍ଧା ଚାହିଁଲା ନାହିଁ। ଏ ଘଟଣା ଦେଖି ମନ୍ତ୍ରୀ ଆଜ୍ଞା ବ୍ୟସ୍ତ ହୋଇପଡିଲା ଏବଂ କହିଲା, ସୌଦାଗର, ମୁଁ ଖାଲି ଆସିନି, ଋଣ ନେବା ପାଇଁ ରାଜାର ନିର୍ଦ୍ଦେଶ ଅଛି। ଇଏ ମାଣିକ ସହରକୁ ତମ ନିକଟରେ ଜାମିନୀ ସୂତ୍ରେ ତମ ସୁଖପତ୍ର କରିଦେଇ ମୁଁ ଟଙ୍କା ନେବି। ଏବାରେ ପଣ୍ଡିତେ କୃପଣ ସୌଦାଗରର ମନ ଖୁସି ହୋଇଗଲା, ସିନ୍ଧୁକ ଖୋଲି 10,000 ଟଙ୍କା ମନ୍ତ୍ରୀକୁ ଗଣିଦେଲା। ଆଜ୍ଞା, ଏଣିକି ସୌଦାଗର ବିଷୟରେ କିଛି କହିବି।
ସୁବଳ ସୁରଥ ଅନିରୁଦ୍ଧ ଗଦାଧର, ସେହି ଗଦାଧର ସବାସାନ ପୁଅ ନାମ, ସବାସାନ ପୁଅ ନାମ ଦେବ୍ର
ପାଞ୍ଚଟି ପୁଅ ସୁବଳ, ସୁରଥ, ଅନିରୁଦ୍ଧ ଏବଂ ଗଦାଧର। ପଣ୍ଡିତେ ସାନ ପୁଅର ନାମ ଭ୍ରମରବର, ଗୁରୁ ଗୃହରେ ରହି ଚାରି ଭାଇ ଯାକ ବିଦ୍ୟା ଅଧ୍ୟୟନ କରୁଛନ୍ତି। ସୌଦାଗରର ପୁଅମାନଙ୍କୁ ପାଠ ପଢୁଛି ସତ, କିନ୍ତୁ ମନରେ ତାର ଶାନ୍ତି ନାହିଁ,
କାରଣ
ପୁଅମାନଙ୍କର ପଢାରେ ପଇସା ଖର୍ଚ୍ଚ ହୋଇଯାଉଛି।
ଦିନେ ସୌଦାଗର ପାଞ୍ଚିଲା ମନର ପୁତ୍ର ମାନଙ୍କୁ,
ପଠାଇ ବିଦେଶ ରୋଜଗାର ଆସେ ଦେବୀ ତାଙ୍କୁ ଦୂର କରି, ସୌଦାଗର ଆଜ୍ଞା ଦିନେ ମନରେ ପାଞ୍ଚିଲା, ଏ ପୁଅମାନଙ୍କ ପିଛେ ପାଠ ପଢାରେ ଯାହା ଖର୍ଚ୍ଚ ହେଉଛି ହେଉଛି, କିନ୍ତୁ ଘରୁ ଚୋରି କରି ନେଇ ନାନା ପ୍ରକାର ଖର୍ଚ୍ଚ କରୁଛନ୍ତି, ତେଣୁ ଏମାନଙ୍କୁ ବିଦେଶକୁ ରୋଜଗାର କରିବା ପାଇଁ ପଠେଇଦେବି। ସୌଦାଗର ନିଜର ପୁଅ ମାନଙ୍କୁ ପାଖକୁ ଡାକିଲା।
ହଁ
ଡାକରା ପାଇଣ ପୁତ୍ରେ ମିଳିଲେ ପାଖରେ ପିତାଙ୍କ ପାଦେ ପ୍ରଣାମ କଲେ ଭକ୍ତି ଭରେ ଡାକରା ପାଇ ପୁଅ ମାନେ ଆସି ସସମ ମାନେ ପାଦରେ ପ୍ରଣାମ କଲେ ଏବଂ କହିଲେ ହେ ପିତା ଆମ୍ଭ ମାନଙ୍କୁ କାହିଁକି ଡକାଇଲେ ପ୍ରକାଶ କରନ୍ତୁ। ସୌଦାଗର କହିଲା ପୁଅ ମାନେ ତୁମେ ମାନେ ଯଦି ମୋ ପାଦ ଛୁଇଁ ଶପଥ କରିବ ତେବେ ମୁଁ କାହିଁକି ଡକେଇ ଆଣିଛି ପ୍ରକାଶ କରିବି। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ ସୌଦାଗରର ପାଞ୍ଚ ପୁଅ ଯାକ ପିତୃପଦ ଛୁଇଁ ଶପଥ କରିବା ପରେ ସୌଦାଗର ବୁଢା କହିଲା ବାବୁରେ ବିଦେଶେ ଚଳି ଯା କାଲି ପ୍ରଭାତେ ଧନ ଉପାର୍ଜନ କର ସମସ୍ତେ ଶୁଣି ତାଙ୍କର ନିଷ୍ଠୁର ବାଣୀ ପାଞ୍ଚ ଭ୍ରାତା ମଧ୍ୟ ପଡ଼େ ଭାରେ ତୁମେମାନେ କାଲି ପ୍ରଭାତରୁ ବିଦେଶକୁ ଯାଅ ଧନ ଉପାର୍ଜନ ନିମିତ୍ତ ବାବୁରେ ବସି ଖାଇଲେ ନଈବାଲିସରେ। ହଠାତ୍ ଆଜ୍ଞା ବିଦେଶ ଯିବା କଥା ପିତାଙ୍କ ମୁଖରୁ ଶୁଣି ପୁଅମାନଙ୍କ ମୁଣ୍ଡରେ ସତେ ଯେପରି ବଜ୍ର ପଡ଼ିଲା ଗୋଟିଏ ସ୍ଥାନରେ ବସି ପରସ୍ପର କଥାବାର୍ତ୍ତା ହେଉଛନ୍ତି। ପିତାଙ୍କୁ ତାଙ୍କର ଆଜି ଧନ ନିଶା ଘାରିଛି ତାଙ୍କ ନିକଟରେ ଧନ ବଡ଼ ସ୍ତ୍ରୀ ପୁତ୍ର ସବୁ ତୁଚ୍ଛ ବଡ଼ ଚାରି ଭାଇ ଯାକ ସ୍ଥିର କଲେ ପିତାଙ୍କୁ କହି ସଭା ସାନ ଭାଇ ଭ୍ରମରବରକୁ ତାଙ୍କ ପାଖରେ ଛାଡ଼ି ଦେଇଯିବା କାରଣ ବୃଦ୍ଧ କାଳ ଆସି ହେଲାଣି କେତେବେଳେ କି ହେବ କନିଷ୍ଠ ନନ୍ଦନ ଥିଲେ ତ ମୁଖାଦିନିଜା ପିତା ଆମର ବୃଦ୍ଧ ହୋଇଗଲେଣି କେତେବେଳେ ମରିଯିବେ ତାର ଠିକଣା ନାହିଁ। ସାନ ଭାଇଟି ଥିଲେ ବରଂ ଆମମାନଙ୍କ ଅନୁପସ୍ଥିତିରେ ମୁଖାଗ୍ନି ଜାଳିଦେବ ଏତେ ବିଚାରିଣ ଭ୍ରମର ଅବରକୁ ଛାଡ଼ି ଦେଇଗଲେ ଘରେ ସୌଦାଗର ତ ଯାହା ପାଞ୍ଚି ଥିଲା ପୁଣି ପଡ଼େ ଅରୁଆରେ ପାଞ୍ଚେ ପୁଣି କିପରି ଏହାକୁ କହିବି ପାଶୁ ଅନ୍ତର ନତୁବା ମୋହର ଶଙ୍କିତ ଧନକୁ ଉଡ଼ାଇବ କୁଳାଙ୍ଗାର ବିଷ ଦେଇ ଆକୁ ମାରିଦେଲେ ପୁଣି ଚାଲି ଯାଆନ୍ତା ମୋ କଣ୍ଟା ଜମର କିଛି କାହିଁକି ଭାଳ ଇଟୁ କଣ ଖେନ୍ତା ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ସାନ ଭାଇ ଭ୍ରମର ବରକୁ ବଡ଼ ଭାଇମାନେ ଘରେ ଛାଡ଼ି ଦେଇ ବିଦେଶକୁ ଯିବା ପରେ ସୌଦାଗର ପୁଣି ଆଜ୍ଞା ଉଡ଼ୁଆରେ ପଡ଼ିଗଲା। ମନରେ ଚିନ୍ତା କରୁଛି ୟାକୁ କେମିତି ବିଦା କରିବି ନହେଲେ ମୋ ସଞ୍ଚିତ ଧନକୁ ସବୁ ଉଡେଇ ଦବ। ଦିନେ ପଣ୍ଡିତେ ସୌଦାଗର ଭ୍ରମର ବରକୁ ପାଖକୁ ଡାକି କହିଲା ରେ ପୁଅ ଗୋଟା କାମ କରେ ମାଣିକ୍ୟ ଗଡ ରାଜନ ଏବେ ମାଣିକ୍ୟ ନାମ ତାର ସନାତନ ତମ ସୁଖ ହସେ ଧରି ଏବେ ତମ ସୁଖ ହସେ ଧରି ଯାଓ ରେ ହେଳା ନ କରି
କରିଆଣ ମାଣିକଗଡ଼ର ରାଜା ସନାତନ ତମସୁକ କରିଦେଇ ମୋ ଠାରୁ 10,000 ଟଙ୍କା ଋଣ ନେଇଛି, ତେଣୁ ତୁ ଯା ରାଜା ଠାରୁ ଅସଲ ସୁଧ ହିସାବ କରି ନେଇ ଆସିବୁ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ପକ୍ଷୀରାଜ ଘୋଡ଼ାଟିଏ ଉପରେ ବସି ଭ୍ରମରବର ଆଜି ମାଣିକ୍ୟଗଡ଼ ରାଜପ୍ରାସାଦ ଅଭିମୁଖେ ବାହାରିଗଲା, ଏବଂ ପକ୍ଷୀରାଜ ଘୋଡ଼ା ଭ୍ରମରବରକୁ ନେଇ ଗୋଟିଏ ପୁଷ୍ପୋଦ୍ୟାନରେ ପଣ୍ଡିତେ ପହଞ୍ଚାଇ ଦେଲା। ଓହ୍ଲାଇ ଭ୍ରମର ବିଶ୍ରମିଲା ବଉଳ ଗଛ ତଳ ଅକ୍ଷିରାଜ ଘୋଡ଼ାରୁ ଓହ୍ଲାଇ ପଣ୍ଡିତେ ଭ୍ରମରବର ଆଜି ଗୋଟିଏ ବଉଳ ଗଛ ଛାଇରେ ବିଶ୍ରାମ ନେଇଛି, ଏବଂ ପୁଷ୍ପୋଦ୍ୟାନରେ ଶୋଭା ଦର୍ଶନ କରୁଛି। ଚମ୍ପା କନିଅର ଜୁଡ଼ି ଯାଇ ପୁଣି ଚମ୍ପା କନିଅର ମାଘ ବି ମରୁଆକିଆ ପୁଷ୍ପଜ୍ଞାନଟି ଚମ୍ପା କନିଅର ଦୁଇ ଯାଇ ମାଧବୀ ମରୁଆ ନାନାଦି ପ୍ରସ୍ଫୁଟିତ କୁସୁମରେ ଶୋଭା ପାଉଛି, ମନ କିଣି ନେଇଯାଇଛି ଭ୍ରମରବରର। ଠିକ ଏତିକି ବେଳେ ହଠାତ୍ ଭ୍ରମରବର କାନରେ ଆସି ବାଜିଲା ନାରୀମାନଙ୍କର କଥାବାର୍ତ୍ତା। ଭ୍ରମରବର ଚାରିଆଡ଼କୁ ଅନେଇଲା, ଆଜ୍ଞା ଦେଖିବାକୁ ପାଇଲା ଅଳିଗଣ ସଙ୍ଗେ ରାଜ ଜେମା ରଙ୍ଗବତୀ ରାଜ ଜେମା ଆସେ ସ୍ନାନ ଅର୍ଥେ ପୁଷ୍ପ ଜ୍ଞାନ ସରପତୀ ପୁଷ୍ପ ଜ୍ଞାନ ସର ସଖୀମାନଙ୍କୁ ସାଥିରେ ନେଇ ପୁଷ୍ପୋଦ୍ୟାନ ସ୍ଥିତ ପୁଷ୍କରିଣୀରେ ସ୍ନାନ କରିବା ନିମିତ୍ତ ଆସିଛି। ସଖୀମାନଙ୍କର କଥାବାର୍ତ୍ତା ଏବଂ ହାସ୍ୟ ପରିହାସ ପୁଷ୍ପୋଦ୍ୟାନରେ ଆଲୋଡ଼ନ ସୃଷ୍ଟି କରୁଛି। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ହଠାତ୍ ଭ୍ରମରବରର ନଜର ରାଜଜେମା ରଙ୍ଗବତୀ ଉପରେ ପଡିଗଲା। ରଙ୍ଗବତୀର ରୂପ ଲାବଣ୍ୟକୁ ଦେଖି ମୁଗ୍ଧ ହୋଇଯାଇଛି ଭ୍ରମରବର। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ରଙ୍ଗବତୀର ମଧ୍ୟ ନଜର ପଡିଛି ଭ୍ରମରବର ଉପରେ। ଭାଗ୍ୟ ବସେ ବାଳା ନେତ୍ର ପଡିଲା ଚୁମ୍ବକରାଏ ଦଡ଼ିଲା ଦ୍ରବୀଭୂତ ହୋଇଗଲା ହୃଦୟ ଚନ୍ଦ୍ର କରେ ଯଥା ଚନ୍ଦ୍ର ଉଦୟ ଆଜ୍ଞା ରଙ୍ଗବତୀ ଭ୍ରମରବରକୁ ଦେଖି ଚିନ୍ତା କରୁଛି ମନ ଭିତରେ, ଏ ଯୁବକକୁ ପାଇଲେ ମୋର ଜୀବନ ଧନ୍ୟ ହେବ। ସୁନ୍ଦର ଯୁବକଙ୍କୁ ଯଦି ମୁଁ ପତିପଦରେ ନ ପାଇବି ତେବେ ମୁଁ ଜୀବନ ହାରିବି। ସଖୀ ସାଥେ ନେଇ ରଙ୍ଗବତୀ ଯାଇ ମିଳିଲା ପିତାଙ୍କ ପାସ ପତି ପଦେ ପରିଛି ଯୁବକେ ସାକ୍ଷୀ ରଖି ଦଶ ଦିଶ ରଙ୍ଗବତୀ ପଣ୍ଡିତ
ଖୁସିତେ ଗାଇ ପିତାଙ୍କ ପାଖରେ ପହଞ୍ଚି ଗୁହାରି କରୁଛି, ହେ ପିତା ଏହି ଯୁବକଙ୍କୁ ସ୍ନାନ ଘାଟକୁ ଯିବା କାଳରେ ବାଟରେ ଦେଖି ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ପତିପଦରେ ମୁଁ ବରଣ କରିଛି। ରାଜା ସନାତନ ଭ୍ରମରବରର ସୁନ୍ଦରିଆ ରୂପକୁ ଦେଖି ମନେ ମନେ ଆଜ୍ଞା ଖୁସି ହୋଇଗଲା। ହେଲେ ପଣ୍ଡିତେ ଶାସ୍ତ୍ର କହେ, ଅଜ୍ଞାତ କୁଳଶୀଳ ସେ ବାସନ ଦେହ, ଅଜଣା ଅଚିହ୍ନା ବ୍ୟକ୍ତିଙ୍କୁ ଆଶ୍ରୟ ଦେବା ଉଚିତ ନୁହେଁ। ତେଣୁ ରାଜା ପଚାରିଲେ, ହେ ଯୁବକ କେଉଁ ଦେଶେ ବାସ ତୁମ ଯିବା ପରିଚୟ, ଦୟା କରି ଭାଷ ତୁଟୁ ମନରୁ ସଂଶୟ, ତୁମ ଘର କେଉଁ ଦେଶରେ, ପିତାଙ୍କ ନାମ କଣ କହି ମୋ ମନରୁ ସଂଶୟ ଦୂର କର। ମାଣିକ ସହରେ ବାସ ଧନୀ ସୌଦାଗର, ଘନିଷ୍ଠ ନନ୍ଦନ ନାମ ଯେ ଭ୍ରମର ବର, ପିତା ମୋ ପେଟିଲେ ଋଣ ଆଦାୟର ପାଇଁ, ତମ ସୁଖ ପତ୍ର ନେଇ ମୁହିଁ ଆଖି ଛଇଁ। ଭ୍ରମର ବର ଡାକିଲା, ହେ ରାଜା ମୁଁ ହେଉଛି ମାଣିକ୍ୟ ସହରର ଧନୀ ସୌଦାଗରର ପୁଅ, ମୋ ନାମ ଭ୍ରମର ବର, ତମ ସୁଖ ପତ୍ର ଦେଇ ପିତା ମୋତେ ପଠାଇଛନ୍ତି ଆପଣ ଆଣିଥିବା ଋଣ ଆଦାୟ କରି ନେବା ପାଇଁ। ଆଜ୍ଞା, ଭ୍ରମର ବର ଠାରୁ ପରିଚୟ ପାଇ ରାଜା ପଣ୍ଡିତେ କ୍ରୋଧରେ ଅଗ୍ନିଶର୍ମା ହୋଇ ଡାକିଲା, ଲୋ ରଙ୍ଗବତୀ, ଝିଣ କାନ୍ଧେ ଧାଏ ହାଟେ ନୀତି, ଧନୀ ହେଲେ କିସ ହେଲା ଛୋଟ ସାହୁ ଜାତି, ତାକୁ ବିଭା କେବେ ମୁହିଁ ଦେଇ ନ ପାରିବି, ଧାନ ବର ପାତ୍ର କରି ବିଭା କରାଇବି, ଛୋଟ ସାହୁ ଜାତିର ଟୋକା ହାତରେ ତୁ ମୋର ଗୋଟିଏ ଝିଅ, କେବେ ହେଲେ ବିବାହ ଦେଇପାରିବିନି, ବରଂ ଅନୁସନ୍ଧାନ କରି କ୍ଷତ୍ରିୟ ରାଜପୁତ୍ର ହାତରେ ତୋତେ ଅର୍ପଣ କରିବି। ନିଜର ପିତା ଠାରୁ ଏ କଥା ଶୁଣି ଆଜ୍ଞା ରଙ୍ଗବତୀ କହୁଛି, ଯୋଗୀ ହେଲେ ପତି ଯୋଗିଆଣି ହେବି, ଯୋଗୀ ହେଲେ ପତି ଯୋଗିଆଣି ହେବି, ହାଳ ଧରିବି ହସ୍ତରେ, ଚାରି ନ ହେବି ଆନ ପଦେବାରେ ଚାରି ନ ହେବି, ଶୁଣନ୍ତୁ ହୋ ପିତା ଥରେ, ଶୁଣନ୍ତୁ ହୋ ପିତା ଥରେ, ମୋ ସ୍ୱାମୀ ଯଦି ଖେଳା ହୁଅନ୍ତି ମୁଁ କେଲୁଣୀ ହେବି, ଆଉ ମୋ ସ୍ୱାମୀ ଯଦି ଯୋଗୀ ହୁଅନ୍ତି ମୁଁ ତ ଯୋଗିଆଣୀ ହୋଇ ଥାଳ ଧରିବି, ତଥାପି ମୁଁ ତାଙ୍କୁ ପତି ପଦରେ ବରଣ କରିଛି, ଅନ୍ୟ ପତି ଗ୍ରହଣ କରି ଗୋଚାରୁଣୀ ହେବି ନାହିଁ। ଏହା ମୋର ସତ୍ୟ ବଚନ। ରାଜା ଦେଖିଲା ଝିଅ ତାର ତା କଥାରେ ଅଟଳ, ତେଣୁ ଅନ୍ୟ ଉପାୟ ନ ପାଇ ବ୍ରାହ୍ମଣ ପୁରୋହିତଙ୍କୁ ଡାକି ନବରରେ ବିବାହ ଆୟୋଜନ କଲା, ଏବଂ ବର କନ୍ୟାଙ୍କୁ ପାଲିଙ୍କି ସବାରିରେ ବସାଇ ତହିଁ ପରଦିନ ବିଦା କରିଦେଲା। ଆଜ୍ଞା, ଘଟଣାଟି ହେଲାଣି କଣ?
ଶୁଣ ପଣ୍ଡିତେ ସଧିରେ ସୌଦାଗର ସିଂହ ଧାରେ ଭଜି ଭାଳେ ମନେ ସୌଦାଗର ତ ରହିଲାଇ କେଉଁଠାରେ ଭଜି ମନେ ସୌଦାଗର ତ ରହିଲାଇ କେଉଁଠାରେ
ସୌଦାଗର ଆଜି ସିଂହ ଦ୍ୱାରେ ବସି ମନ ଭିତରେ ଚିନ୍ତା କରୁଛି ଭ୍ରମର ବରକୁ ପଠାଇଥିଲି ଟଙ୍କା ଆଦାୟ କରିବା ପାଇଁ କିନ୍ତୁ କାଲିରୁ ଗଲାଣି ଇଏ ଯାଏ ଫେରୁନି କାହିଁକି ଆଉ କଣ ଟଙ୍କା ଆଦାୟ କରି ନେଇ କୁଆଡେ ପଳେଇଗଲା କୃପଣ ସୌଦାଗର ମନରେ ଏଭଳି ଚିନ୍ତା କରୁଥିବା ବେଳେ ଚାଲିଛି ସବାରିକୁ ଦୂରରୁ ଦେଖି ଏବାରେ ଚମକି ପଡିଲା ସୌଦାଗର ଦେଖିଲା ତା ପୁଅ ଭ୍ରମର ବର ଚାଲିଙ୍କିରେ ବସିଛି ସୌଦାଗରର ପଣ୍ଡିତେ ମୁଣ୍ଡ ଘୁରିଗଲା ଏ ସମୟ ଆସି କୁମର ଭ୍ରମର ବର ଆସି ଆଜ୍ଞା ପାଲିଙ୍କିରୁ ଓହ୍ଲାଇ ଘଟି ଯାଇଥିବା ସମସ୍ତ କଥାକୁ ବର୍ଣ୍ଣନା କଲା ଏ ଘଟଣା ଶୁଣି ସାହୁକାର ବୁଢ଼ାର ପଣ୍ଡିତେ ଚେତା ହଜିଗଲା ମନରେ ଚିନ୍ତା କଲା ଏଇ ଭ୍ରମର ବର ଲାଗି ମୋର 10,000 ଟଙ୍କା ସୁଧ ମୂଳ ବୁଡ଼ିଲା ପଣ୍ଡିତେ ଭ୍ରମର ବରର ମା ପୁଅ ଏବଂ ବୋହୂକୁ ବନ୍ଦାପନା କରି ଘରକୁ ନେଲା ଦିନେ ଗଲା ଦୁଇ ଦିନ ଗଲା ସୌଦାଗର ମନରେ ଭାବୁଛି କେମିତି ରଙ୍ଗବତୀ ଠାରୁ ଭ୍ରମର ବରକୁ ଅଲଗା କରିବି ଯଦି ରଙ୍ଗବତୀ ତା ବାପା ରାଜା ସନାତନ ପାଖରେ ମୋର ଗଚ୍ଛିତ ଧନ କଥା ପ୍ରକାଶ କରେ ତେବେ ରାଜା ଦୂର କରି ମୋ ଧନକୁ ବୋହି ନେଇଯିବ ତେଣୁ ରଙ୍ଗବତୀ ଏବଂ ଭ୍ରମର ବରଙ୍କୁ ଏକତ୍ର କରାଇ ଦେବି ନାହିଁ ସୌଦାଗର ତ ବସି ଦୁଆରେ
ସୌଦାଗର ତ ବସି ଦୁଆରେ
କେତେ କଥା ମାନ ଭାଳେ ମନରେ
କେତେ କଥା
ଦେବେ କୃପଣ ସୌଦାଗର ବୁଢ଼ା ସିଂହ ଦୁଆରେ ବସିଥିବା ସମୟରେ ଦେଖିଲା ସେହି ବାଟ ଦେଇ ଭ୍ରମର ବର ଆଜ୍ଞା ଯାଉଛି ଧାଇଁ ଯାଇ ବୁଢ଼ା ଆଜି ପୁଅର ଗୋଡ ତଳେ ପଡିଗଲା ଦେଖିଲେ ତା ଦୃଶ ଘଟଣା ଗୋପିତା କି ପାଇଁ ଅନ୍ୟାୟ କର ଏଡ଼େ ଅନ୍ୟାୟ କର ଅନ୍ୟାୟ କର ପିତାଙ୍କର ଏତାଦୃଶ ଘଟଣା କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଭ୍ରମର ବର। କହିଲା ହେ ପିତା, ଆପଣ ଗୁରୁଜନ ମୁଁ ଲଘୁଜନ, ଏପରି ଅନ୍ୟାୟ କର୍ମ କାହିଁକି କଲେ? ମୋ ଗୋଡ ତଳେ ଆପଣ ପଡିଲେ। ବୁଢା ଡାକିଲା, ବାବୁରେ, ତୁ ରଜା ଝିଅ ରଙ୍ଗବତୀ କୁ ବିବାହ ହେଇ ରାଜାର ଜୋଇଁ ହେଇଗଲୁ, ତେଣୁ ମୁଁ ତୋ ପାଦ ତଳେ ପଡିଲି। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଭ୍ରମର ବର ଆଜି ମନରେ ଚିନ୍ତା କରୁଛି, ରଙ୍ଗବତୀ ପାଇଛି ନା ଖେଳିବି ତୁ ପିତା ମୋର ପାଦ ତଳେ ପଡିଲେ, ତେଣୁ ଆଜି ଠାରୁ ରଙ୍ଗବତୀର ମୁଖ ମୁଁ ଦର୍ଶନ କରିବି ନାହିଁ। ଭ୍ରମର ବର ମନରେ ଚିନ୍ତା କଲା, ଏଇ ମୁହୂର୍ତ୍ତରେ ମୁଁ ଘର ଛାଡି ଚାଲିଯିବି। ଆଜ୍ଞା, ସତକୁ ସତ ସେଇଆ କଲା। ଭ୍ରମର ବର ଆଜି ଘର ଛାଡି ଚାଲିଗଲା। ଦିନ ପରେ ଦିନ ପଣ୍ଡିତେ ଗଡି ଚାଲିଛି, ବିରହ ବିଧୁରା ବାଳା ପତି ପଥ ଚାହିଁ ଏବେ ନିରବଧି ନୟନରୁ ଲୋଟ କଢାଳ ଏବେ ଭ୍ରମର ବର ଆଜି ଚାଲିଯିବା ପରେ ରଙ୍ଗବତୀ ଆଜି ସ୍ୱାମୀର ପଥକୁ ଚାହିଁଛି। ସ୍ୱାମୀ ତା ନିକଟକୁ କେଉଁ ଦିନ ଫେରି ଆସିବେ? ଆଖିରୁ ପଣ୍ଡିତେ ଲୁହ ଶୁଖୁନି, ଭ୍ରମର ବର ଫେରି ଆସୁନି। ଠାକୁର ବାବା ସତ୍ୟବୀର ଜାଣିଲେ ରଙ୍ଗବତୀ ଏବଂ ଭ୍ରମର ବରଙ୍କ ମଧ୍ୟରେ ବିଚ୍ଛେଦ କର୍ଷଣ ଘଟିଛି। ଶଙ୍ଖହ୍ରଦ ପାଟଣାରେ ଚାରି ଭାଇଙ୍କ ପାଖରେ ଥିଲା ଭ୍ରମର ବର। ଦିନେ ରାତିରେ ଭ୍ରମର ବରକୁ ଆଣି ରଙ୍ଗବତୀ ସହିତ ମିଳନ କରାଇଲେ, ଏକଥା ପଣ୍ଡିତେ କେହି ଜାଣନ୍ତି ନାହିଁ, ଜାଣନ୍ତି କେବଳ ରଙ୍ଗବତୀ, ଭ୍ରମର ବର ଆଉ ପ୍ରଭୁ ସତ୍ୟପୀର। କ୍ରମେ କ୍ରମେ ମାସ ଗଲାଟି ବହି ବାଳା ଅଙ୍ଗ ସୋଭାଟି କଣ ଦେହି ସନ୍ତାନ ବଢ଼ୋଇ ବାଳା ଉଦରେ ଜାଣିଲେ ତାହା ଆତ୍ମୀୟ ସଦରେ ରଙ୍ଗବତୀର ପଣ୍ଡିତେ ଗର୍ଭୋଦୟ ଘଟିଛି। ଜାଣିପାରିଲେ ବଡ ଯା ମାନେ, ଜାଣିପାରିଲେ ଶାଶୁ ବୁଢ଼ୀ, ମାଡ଼ ମାରିଲେ ମହାଜନ ବୁଢ଼ା ସମେତ ରଙ୍ଗବତୀ ଆଜି ପାପ ଗର୍ଭା ହୋଇଛି। ତାକୁ ଘରୁ ବାହାର କରିଦେଲେ କର୍ମକୁ ଆଦରି ବାଳା କରଇ କ୍ରନ୍ଦନ କାହିଁକି ଦୈବ ଦେଲୁ ମୋତେ ଜଣେ ଯିବି କି କରିବି ବୁଝିବି ତୁ ନାହିଁ ପଥେ କନ୍ୟା କରିନେଲା ଯୁବାହୁ ପଲେଇ ରଙ୍ଗବତୀକୁ ବାଟରେ ଦେଖି ଧର୍ମର ଝିଅ କରି ନେଇ ଚାଲିଗଲା। ଦିନ ପରେ ଦିନ ଗଢି ଚାଲିଛି। ଦଶ ମାସ ଦଶ ଦିନ ସମ୍ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ରଙ୍ଗବତୀ ଗର୍ଭରୁ ପୁଅଟିଏ ଜନ୍ମ ହେଇଛି, ନାଁଟି ହେଲା ତାର ରଙ୍ଗବଲ୍ଲଭ। ଏଣୁ ବିଦେଶରୁ ଫେରି ଆସିଲା ଧର୍ମର ବର, ଆସି ଯେତେବେଳେ ପହଞ୍ଚିଗଲା ଜାଣିବାକୁ ପାଇଲା ରଙ୍ଗବତୀ ନାହିଁ। କାନ୍ଦି କାନ୍ଦି କେନ୍ଦରା ଧରି ଦେଶ ଦେଶ ବୁଲି ଚାଲିଛି ଭ୍ରମର ବର। ନଗ୍ରେ ନଗ୍ରେ ବୁଲେ ଯୋଗୀ ବେଶ ହୋଇ ପ୍ରାଣ ପ୍ରିୟାକୁ ଖୋଜିଣ
ସୀମାନ୍ତରେ ପଣ୍ଡିତେ ଅବନ୍ତୀ ରାଜ୍ୟରେ ଯାଇ ପହଞ୍ଚିଲା ଭ୍ରମର ବର ସିଂହ ଦୁଆରେ ବସି ଗୀତ ଗାଉଛି ରଙ୍ଗବତୀର ଗୁଣ ବାହୁନୁଛି ଆହା ରଙ୍ଗବତୀ ମୋ ଜୀବ ଜୀବନ କେଣେ ଛାଡ଼ି ଗଲୁ ମୋତେ ଶେଷରେ ମିଳନ ହେଲା ରଙ୍ଗବତୀ ଏବଂ ଭ୍ରମରବରଙ୍କର ଭ୍ରମରବର ଯେ ପତ୍ନୀ ପୁତ୍ର ନେଇ ରହି ଅବନ୍ତୀ ରାଜରେ କିଛି ଦିନେ ମନ୍ତ୍ରୀ କରେ ରାଜ୍ୟଭାର ଅରପିଲେ ସୂଚିତରେ ମାଣିକ୍ୟ ନଗରେ ଫେରି ଦିନାନ୍ତରେ ସୁଖେ ଜାକିଲେ ଜୀବନ ଚତୁର ବାବା ଫକୀର ଓ ସାଇଙ୍କର ପାଦେ କରି ଧ୍ୟାନ ସତ୍ୟନାରାୟଣ ପାଦେ ରଖି ଧ୍ୟାନ ବିଶି ମାଗଇବେଲାଇ ଜୟ ଜଗନ୍ନାଥ ବୈୟାର ବାହୁ ହେ ନୟନ ପଥଗାମୀ ହଉ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଯେ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି ହରି।